ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ସଚିବ ସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଓଡ଼ିଶା ଭିଜନ ଡକ୍ୟୁମେଣ୍ଟକେ କାର୍ଯ୍ୟକାରୀ କରିବା ଲାଗି ଆନ୍ତଃ ବିଭାଗୀୟ କାର୍ଯ୍ୟକାରୀ ଗୋଷ୍ଠୀ ଜରି ତାଲମେଲ ଆଉ କାର୍ଯ୍ୟାନ୍ୱୟନ ବାବଦ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା। ଏ ବାବଦେ ଭିନ୍ ଭିନ୍ ସରକାରୀ ପ୍ରତିଷ୍ଠାନ ତରଫ ଭିଜନ ଡକ୍ୟୁମେଣ୍ଟର ଆଭିମୁଖ୍ୟ ଉପରେ ଦିଆଯାଇଥିବା ତାଲିମ ବିଷୟ ଉନ୍ନୟନ କମିଶନର ଅନୁ ଗର୍ଗ ତଥ୍ୟ ଉପସ୍ଥାପନ କରିଥିଲେ। ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସୁପରିଚାଳନାକେ ନଜରଥି ରଖିକରି ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ଥିବା କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାଟି ରଖବା ଲାଗି ବୈଠକଟି ପରାମର୍ଶ ଦିଆଯାଇଥିଲା। ରାଜ୍ୟ ଯୁବଶକ୍ତିକେ ଭରପୁର ସୁବିଧା ସୁଯୋଗ ଯୋଗାଇ ଦେଇକରି ପ୍ରତିଭାର ବିକାଶ କରବାରକେ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି ଶିଳ୍ପ ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ହୋଇଥିବା ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହଟି ଯୋଗଦେଇକରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍, ଓଡ଼ିଶାକେ 2036 ମସିହା ତ ଗୋଟିଏ ସମୃଦ୍ଧ ରାଜ୍ୟ ବନାବାରକେ ହେଲେ କୃତ୍ରିମ ବୁଦ୍ଧିମତା ଆଉ ଡିଜିଟାଲ ଦକ୍ଷତାଥି ଆଜିର ପିଢ଼ିକେ ପାରଙ୍ଗମ ହେବାରକେ ପଡ଼ବା। ଏଥିଲାଗି ପୃଥିନୁ ଓଡ଼ିଶା ନିଜର ଭିନେ ଛାପ ଛାଡ଼ିପାରବା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଏ ଅବସରରେ ରାଜ୍ୟର ତିନିଜଣ ଯୁବ ନେନୋ ୟୁନିକର୍ନ ଉଦ୍ୟୋଗୀଙ୍କୁ ଶ୍ରୀ ସ୍ୱାଇଁ ଲକ୍ଷେ ଟଙ୍କାର ସିଡ୍ ଫଣ୍ଡିଂ ଦେଇଛନ୍। ପୁରୀ ରଥଯାତ୍ରା ଦଲାଚକଟା ଘଟଣାର ତଦନ୍ତ ଅଧିକାରୀ ଆଉ ଉନ୍ନୟନ କମିଶନର ଗଲାକାଲି ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ରେ ଘଟଣାର ଶୁଣାଣି କରିଛନ୍। ଏଥି ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କର ଶୁଣାଣି ହୋଇଥିଲା। ଘଟଣା ବେଳେ ଡ୍ୟୁଟିରେ ଥିବା 40 ଅଧିକା ଅଧିକାରୀ ଉପସ୍ଥିତ ରହିକରି ତଥ୍ୟ ରଖିଥିଲେ। ଆଗକେ ଭିଲ୍ ତଦନ୍ତ ଜାରି ରହିବା ବୋଲି ସୂଚନା ଦିଆଯାଇଛି। ଆବାକାଲି ହେବାରକେ ଥିବା ସେବକ ସେବିକା ଆଦିବାସୀ ଭାଷା ଶିକ୍ଷକ ପ୍ରିଲିମ୍ ନିଯୁକ୍ତି ପରୀକ୍ଷାକେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଓଏସ୍ଏସ୍ଏସ୍ସି ତରଫ ସ୍ଥଗିତ ରଖାଯାଇଛି। ଓଡ଼ିଶା ବନ୍ଦ ଲାଗି ପରୀକ୍ଷାକେ ସ୍ଥଗିତ କରାଯାଇଛି। ପରୀକ୍ଷା କେବେ ହେବା ସେ ବାବଦେ ଖୁବ୍ ଜଲ୍ଦି ସୂଚନା ଦିଆଯିବା। ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ୱେବ୍ସାଇଟ୍ରୁ ସବୁ ତଥ୍ୟ ପାଇପାରିବେ ବୋଲି ଓଏସ୍ଏସ୍ଏସ୍ସି ତରଫ ସୂଚନା ଦିଆଯାଇଛି। ଇଗ୍ନୋ ପାଠ୍ୟକ୍ରମଟି ଇ ବଛର ପହେଲା କରି ବାଲୁକା କଳାକେ ସାମିଲ କରାଯାଇଛି। ଦେଶର ଯୁଆନ ପିଢ଼ିମାନଙ୍କର ଭିତରେ ବାଲୁକା କଳାକେ ନେଇକରି ଦେଖାଦେଇଥିବା ଚାହିଦାକେ ନଜରଟି ରଖିକରି ଏହି ପାଠ୍ୟକ୍ରମକେ ଇଗ୍ନୋତି ସାମିଲ କରାଯାଇଛି। ଖାସକରି ଭାରତୀୟ ସଂସ୍କୃତି ଓ କଳାକେ ବିଶ୍ୱବ୍ୟାପୀ କରବାଟା ଇତାର ମୂଳ ଲକ୍ଷ୍ୟ ଆଏ। ଅନ୍ଲାଇନ୍ ଜରିଆ ଏହି ପାଠ୍ୟକ୍ରମ ଲାଗି ପାଠ ପଢ଼ାଯିବା ସହିତ ଡେମନ୍ଷ୍ଟ୍ରେସନ୍ ଦିଆଯିବା ବୋଲି ଜଣାପଡ଼ିଛି। ଦେବ୍ରିଗଡ଼ ଅଭୟାରଣ୍ୟନ ବିରଳ ପ୍ରଜାତିର ଦୁଇଟା ବଣୁଆ କୁକୁରକେ ଗଲାକାଲି ଠାପ କରାଯାଇଛି। 2023 ମସିହା ଶୀତ ମାସେ ଏଟା ପହିଲା କରି ଦେଖବାରକେ ମିଳିଥିଲା। ତାର ଉତ୍ତରୁ ଗଲାକାଲି ଅଭୟାରଣ୍ୟ ଭିତରେ ବନ କର୍ମଚାରୀମାନେ ଫେରଘାଇ ଏମାନଙ୍କୁ ଠାପ କରିଛନ୍। ଇଟା ଗୋଟିଏ ବିରଳ ପ୍ରଜାତି ହୋଇଥିବାରୁ ସୁରକ୍ଷା ଲାଗି ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ କହିଛନ୍। 132-133 କେଭି ସମ୍ବଲପୁର ଗ୍ରିଡ୍ ସବ୍ଷ୍ଟେସନର ମରାମତି କାମ ଲାଗି ଆଜି ସମ୍ବଲପୁର ସହରର ଭିନ୍ ଭିନ୍ ଜାଗାନ ଲାଇନ୍ କଟାଯିବା। ସକାଳର 8 2 ବଜେ ତକ ସହରର ଚେରୁଆପଡ଼ା ନନ୍ଦପଡ଼ା ଛାଡ଼ୁଆପଡ଼ା ବଡ଼ବଜାର ବାଲିବନ୍ଧା କୁଞ୍ଜେଲପଡ଼ା ଦୁର୍ଗାପାଲି ଫାର୍ମ ରୋଡ୍ ମୁଦିପଡ଼ା ଲକ୍ଷ୍ମୀ ଟକିଜ୍ ପୁଲିସ୍ ଲାଇନ୍ ଗୁଜରାତି କଲୋନୀ କାଇଁସି ରୋଡ୍ ସମଲେଇ ମନ୍ଦିର କ୍ଷେତ୍ରାଜପୁର ଇଲାକାନ ବିଜୁଳି ଯୋଗାଣ ବନ୍ଦ ରହିବା ବୋଲି ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ବିତରକ କମ୍ପାନୀ ଟିପିଡବ୍ଲ୍ୟୁ ଓଡିଏଲ୍ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଅଲ୍ ଇଣ୍ଡିଆ ସିନିୟର୍ ବ୍ୟାଡ୍ମିଣ୍ଟନ ରାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ରାଜ୍ୟର କ୍ରୀଡ଼ା ଆଉ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ରାଜ୍ୟ ବ୍ୟାଡ୍ମିଣ୍ଟନ ସଂଘର ସଭାପତି ରାଜେଶ ପାଟିଲ ଯୋଗ ଦେଇକରି କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗଲା 8 ମୂଲ ହୋଇଥିବା ଏହି ପ୍ରତିଯୋଗିତାଟି ସିଙ୍ଗିଲ୍ ଡବଲ୍ସ ମିକ୍ସ ଡବଲ୍ସ ବର୍ଗଥି 1500 ଅଧିକା କ୍ରୀଡ଼ାବିତ୍ ଭାଗ ନେଇଥିଲେ। 64 ନମ୍ଘର ପୁରୁଷ ଅନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟନସିପ୍ 2025 ସାହାଣୀ କପ୍ ଆୟୋଜନ ମୂଲ ହେବା। ଓଡ଼ିଶା ଫୁଟବଲ ଆସୋସିଏସନ୍ ଆଉ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ସହଯୋଗଟି ହେବାରକେ ଥିବା ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର 4 ଜାଗାନ ହେବା। ଏଥି ମୋଟ 33 ଦଳ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ଫାଇନାଲର 2 ମ୍ୟାଚ୍ ବୌଦ୍ଧ ଆଉ କେନ୍ଦୁଝର ନ ଖେଳାଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପ୍ରଭାବଟି ଆଇବା 24 ଭିତରେ ରାଜ୍ୟର ଭିତରିଆ ଆଉ ସମୁଦ୍ର ଖଣି ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏହି ସମୟଟି ଅତି ଜବରଧୁକା ଘଟି ଆଉ ବର୍ଷା ନେଇକରି ପଶ୍ଚିମ ଓଡ଼ିଶା ସହିତ ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ବରଗଡ଼ ଦେବଗଡ଼ ସହିତ 15 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଆଜି 2 ଗେଟ୍ ଦେଇକରି ବର୍ଡ ପାଣି ଛଡ଼ାଯାଉଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।